ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ, କୃଷି ବିଜ୍ଞାନୀ ଏମ୍ଏସ୍ ସ୍ୱାମୀନାଥନ୍ ଓ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରିଛନ୍ତି. ଇଣ୍ଡିଆ ବ୍ଲକ୍ ଆସନ୍ତାକାଲି ନୂଆଦିଲ୍ଲୀର ରାମଲୀଳା ପଡ଼ିଆରେ ଗଣତନ୍ତ୍ର ମଞ୍ଚ ର୍ୟାଲିର ଆୟୋଜନ କରିଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ଭାରତୀୟ ନୌବାହିନୀ ସୋମାଲିଆ ଜଳଦସ୍ୟୁମାନଙ୍କ କବଳରୁ 23 ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଛି ଏବଂ ପ୍ୟାରିସ୍ ଅଲମ୍ପିକ୍ କ୍ରୀଡ଼ା ପାଇଁ ଫ୍ରାନ୍ସ 45 ଦେଶରୁ ସୁରକ୍ଷା ସହାୟତା ଲୋଡ଼ିଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ, କୃଷି ବିଜ୍ଞାନୀ ଏମ୍ଏସ୍ ସ୍ୱାମୀନାଥନ୍ ଓ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରିଛନ୍ତି. ରାଷ୍ଟ୍ରପତି ଆସନ୍ତାକାଲି ନୂଆଦିଲ୍ଲୀରେ ବିଜେପି ନେତା ଏଲ୍କେ ଆଡ଼ଭାନୀଙ୍କୁ ଭାରତରତ୍ନରେ ସମ୍ମାନିତ କରିବେ. ଆଜିର ସମାରୋହରେ ଭାରତରତ୍ନ ମିଳିଥିବା ମହାନ ବ୍ୟକ୍ତିମାନଙ୍କ ସମ୍ପର୍କୀୟମାନେ ପୁରସ୍କାର ଗ୍ରହଣ କରିଛନ୍ତି. ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ. ଭାରତରତ୍ନ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ. ଇଣ୍ଡିଆ ବ୍ଲକ୍ ଆସନ୍ତାକାଲି ନୂଆଦିଲ୍ଲୀର ରାମଲୀଳା ପଡ଼ିଆରେ ଗଣତନ୍ତ୍ର ମଞ୍ଚ ର୍ୟାଲିର ଆୟୋଜନ କରିଛି. କଂଗ୍ରେସ, ଏନ୍ସିପି, ଶିବସେନା, ଉଦ୍ଧବ ଗୋଷ୍ଠୀ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଆର୍ଜେଡି, ଡିଏମ୍କେ, ନ୍ୟାସନାଲ୍ କନ୍ଫରେନ୍ସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ବାମପନ୍ଥୀ ଦଳ ଓ ଅନ୍ୟ ଦଳଗୁଡ଼ିକର ତୁଙ୍ଗ ନେତାମାନେ ର୍ୟାଲିରେ ଯୋଗଦେବେ. ର୍ୟାଲି ବିଷୟରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ବର୍ଦ୍ଧିତ ମୁଦ୍ରାସ୍କୀତି, ବେକାରୀ, ଅର୍ଥନୈତିକ ଅସମାନତା ଓ ସାମାଜିକ ଧ୍ରୁବୀକରଣ ଏହି ର୍ୟାଲିର ପ୍ରମୁଖ ବିଷୟ ମଧ୍ୟରେ ସ୍ଥାନ ପାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ନିଜର ଗୌରବମୟ ପରମ୍ପରା, ସେବାଭାବ ଓ ବିବିଧ ସଂସ୍କୃତି ପାଇଁ ରାଜସ୍ଥାନ ପରିଚିତ ହୋଇଆସିଛି. ସେ କହିଛନ୍ତି, ରାଜସ୍ଥାନର ଜନସାଧାରଣ ସମଗ୍ର ବିଶ୍ୱରେ ସେମାନଙ୍କର ଉଦ୍ୟୋଗପତି ପ୍ରତିଭାର ପ୍ରଦର୍ଶନ କରିଆସିଛନ୍ତି. ରାଜସ୍ଥାନର ଜନସାଧାରଣ ଏଭଳି ଦେଶକୁ ଅମୂଲ୍ୟ ଅବଦାନ ଜାରି ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଲୋକମାନେ ଅସୀମ ଶକ୍ତି ଓ ଉତ୍ସାହ ସହ ଗୌରବର ନୂଆ ଗାଥା ଲେଖୁଛନ୍ତି. ଆତ୍ମନିର୍ଭରଶୀଳ ଓ ବିକଶିତ ଭାରତର ଗଠନରେ ରାଜସ୍ଥାନ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ ମତ ପୋଷଣ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀ ଶ୍ୟାମାଜୀ କୃଷ୍ଣ ବର୍ମାଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅଦମ୍ୟ ସାହସ ଓ ସଂକଳ୍ପ ଚିରସ୍କରଣୀୟ ହୋଇ ରହିଛି. ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଲୋକସଭା ନିର୍ବାଚନ ପରେ ତାଙ୍କ ସରକାର ୟୁସିସି ଲାଗୁ କରିବେ. ଗୌହାଟୀଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବହୁପତ୍ନୀ ଗ୍ରହଣକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବା ବିଷୟରେ ସେ ଉଲ୍ଲେଖ କରିଛନ୍ତି. ଶ୍ରୀ ଶର୍ମା କହିଛନ୍ତି, ଲୋକସଭା ନିର୍ବାଚନରେ ଏନ୍ଡିଏ ଭଲ ପ୍ରଦର୍ଶନ କରିବ। ଗତ 22 ତାରିଖ ସୁଦ୍ଧା ଭାରତର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ 140 ନିୟୁତ ଡଲାର ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କ କହିଛି, କ୍ରମାନ୍ୱୟରେ ପଞ୍ଚମ ସପ୍ତାହ ଧରି ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ ବୃଦ୍ଧି ପାଇଚାଲିଛି। ସୁନା ସଞ୍ଚୟ ପରିମାଣ 347 ନିୟୁତ ଡଲାର ବୃଦ୍ଧି ପାଇଛି। ଆଜିଠାରୁ ଉତ୍ତର ପୂର୍ବାଞ୍ଚଳରେ ବର୍ଷା ଓ ବଜ୍ରପାତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ କହିଛି, ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟରେ ଭୀଷଣ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ଅଛି। ଓଡ଼ିଶା, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଝାଡ଼ଖଣ୍ଡ ଓ ବିହାରର କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ବର୍ଷା ହେବ। ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ମୁଜାଫରାବାଦ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି କିଛି ସ୍ଥାନରେ ଭୀଷଣ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନୌବାହିନୀ ସୋମାଲିଆ ଜଳଦସ୍ୟୁମାନଙ୍କ କବଳରୁ 23 ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଛି। ଏଥିପାଇଁ ଭାରତୀୟ ନୌବାହିନୀକୁ ଆରବ ସାଗରରେ ଦୀର୍ଘ 12 ଘଣ୍ଟାର କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିଥିଲା। ଭାରତୀୟ ନୌବାହିନୀ ଯବାନମାନେ ସେମାନଙ୍କର ଯୁଦ୍ଧ କୌଶଳର ପ୍ରୟୋଗ କରି ଜଳଦସ୍ୟୁମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହାପରେ ବିନା ରକ୍ତପାତରେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଥିଲା। ଜଳଦସ୍ୟୁମାନଙ୍କର ଆତ୍ମସମର୍ପଣ ଭାରତୀୟ ନୌବାହିନୀ ପାଇଁ ଏକ ନିର୍ଣ୍ଣାୟକ ବିଜୟ ସାବ୍ୟସ୍ତ ହୋଇଛି। ଏହା ସହିତ ଅଞ୍ଚଳର ସାମୁଦ୍ରିକ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିଛି। ପୂର୍ବରୁ ଇରାନ୍ର ମାଛଧରା ଜାହାଜ ଅଲ୍ କାମ୍ବର 786ରେ ଜଳଦସ୍ୟୁମାନଙ୍କ ଉପସ୍ଥିତି ବିଷୟରେ ଖବର ପାଇ ଭାରତର ଆଇଏନ୍ଏସ୍ ସୁମେଧା ଓ ଆଇଏନ୍ଏସ୍ ତ୍ରିଶୁଳକୁ ଆରବ ସାଗରରେ ମୁତୟନ କରାଯାଇଥିଲା। ଆମେରିକା କହିଛି ହଂକଂର ସରକାରୀ ଅଫିସରମାନଙ୍କ ଉପରେ ନୂଆ ବିଜା କଟକଣା ଲାଗୁ କରାଯିବ। ସେମାନଙ୍କ ବିରୁଦ୍ଧରେ ମାନବାଧିକାର ଲଙ୍ଘନର ଅଭିଯୋଗ ରହିଛି। ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍ କହିଛନ୍ତି ଏହି ଘଟଣାର ତୁରନ୍ତ ପଦକ୍ଷେପ ନିଆଯିବ। ଗଣମାଧ୍ୟମର ଖବର ଅନୁସାରେ ଚୀନ୍ ହଂକଂର ସ୍ୱାୟତ୍ତତା, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ନାଗରିକମାନଙ୍କର ସ୍ୱାଧୀନତା କାଟ୍ଛାଣ୍ଟ କରିବାକୁ ଜୋର୍ସୋର୍ରେ ଉଦ୍ୟମ କରିଥିଲା। ଚୀନ୍ ଦ୍ୱାରା ସତ୍ୟ ପଦକ୍ଷେପ ସ୍ୱରୂପ ଜାତୀୟ ନିରାପତ୍ତା ଆଇନ ଅଧୀନରେ ଧାରା 23ର ଲାଗୁକୁ ନେଇ ସେହି ଅଞ୍ଚଳର ସର୍ବସାଧାରଣଙ୍କର ସ୍ୱାଧୀନତା ହ୍ରାସ ଉପରେ ଗଭୀର ଉଦ୍ବେଗ ସୃଷ୍ଟି ହୋଇଛି। ଆଗାମୀ ପ୍ୟାରିସ୍ ଅଲମ୍ପିକ୍ କ୍ରୀଡ଼ା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ଫ୍ରାନ୍ସ 45 ଦେଶ ସହ କଥାବାର୍ତ୍ତା କରିଛି। ଅଲମ୍ପିକ୍ କ୍ରୀଡ଼ା ପାଇଁ ଅତିରିକ୍ତ ଯବାନ, ପୁଲିସ୍ ଓ ସାଧାରଣ କର୍ମଚାରୀମାନଙ୍କୁ ଯୋଗାଇ ସହାୟତା କରିବା ଲାଗି ଫ୍ରାନ୍ସ 45 ଦେଶ ସହ କଥାବାର୍ତ୍ତା କରିଛି। ପ୍ୟାରିସ୍ ଅଲମ୍ପିକ୍ କ୍ରୀଡ଼ା ପାଇଁ ସୁରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ପ୍ୟାରିସ୍ ଉପରେ ଇସ୍ଲାମୀୟ ଉଗ୍ରବାଦୀମାନେ ସର୍ବଦା ମରଣାତ୍ମକ ଆକ୍ରମଣ କରିଆସିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସରେ 15 ନିୟୁତ ଲୋକ ଏକତ୍ରିତ ହେବାର ସମ୍ଭାବନା ଅଛି। ପ୍ୟାରିସ୍ ଅଲମ୍ପିକ୍ ଜୁଲାଇ 26 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଚାଲିବ। କିଛିଦିନ ପୂର୍ବେ ରୁଷରେ ଇସ୍ଲାମିକ୍ ଷ୍ଟେଟ୍ ଆକ୍ରମଣ କରିବା ପରିପ୍ରେକ୍ଷୀରେ ଫ୍ରାନ୍ସ ସରକାର ଦେଶରେ ସୁରକ୍ଷା ସତର୍କତା ଜାରି କରିଛନ୍ତି। ଫ୍ରାନ୍ସ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଜାନୁଆରୀ ମାସରେ ସେହି ବିଦେଶୀ ରାଷ୍ଟ୍ରଗୁଡ଼ିକଠାରୁ ସୁରକ୍ଷା ସହାୟତା ଲୋଡ଼ାଯାଇଥିଲା। 2185 ନିରାପତ୍ତାରକ୍ଷୀ ପଠାଇବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଥିଲା। ସେହି ଅଫିସରମାନେ ଅଲମ୍ପିକ୍ କ୍ରୀଡ଼ା ସୁରକ୍ଷା ବ୍ୟବସ୍ଥାରେ ସହାୟତା କରିବେ। ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରଣାଳୟ ପୃଥକ ଭାବେ ବିଦେଶୀ ରାଷ୍ଟ୍ରଗୁଡ଼ିକୁ ଅଳ୍ପ ଅଳ୍ପ ସଂଖ୍ୟକ ସାମରିକ କର୍ମଚାରୀଙ୍କୁ ଯୋଗାଇବା ପାଇଁ ଅନୁରୋଧ କରିଛି। ପୋଲାଣ୍ଡ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ତାଙ୍କ ଦେଶ ପ୍ୟାରିସ୍ ଅଲମ୍ପିକ୍ କ୍ରୀଡ଼ା ପାଇଁ ସୈନ୍ୟ ପଠାଇବ। ମାୟାମି ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ରିବାକିନା ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ଡାନିଏଲି କଲିନ୍ସଙ୍କୁ ଭେଟିବେ। ଏହି ମ୍ୟାଚ୍ ଆଜି ରାତିରେ ଖେଳାଯିବ। କାଜାକସ୍ଥାନର ରିବାକିନା ବେଲାରୁଷ୍ର ଭିକ୍ଟୋରିଆ ଆଜାରେଙ୍କାଙ୍କୁ 6-4, 0-6 ଓ 7-6 ପରାସ୍ତ କରିଥିବାବେଳେ ଆମେରିକାର କଲିନ୍ସ ରୁଷ୍ର ଏକାଟେରିନା ଆଲେକ୍ଜାଣ୍ଡ୍ରୋବାଙ୍କୁ 6-3 ଓ 6-2 ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଜାନିକ୍ ସିନର ଗ୍ରିଗୋର୍ ଦିମିତ୍ରିଙ୍କୁ ଭେଟିବେ। ଏହି ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଇଟାଲୀର ସିନର ରୁଷ୍ର ଡାନିଏଲ୍ ମେଦବେଦେବଙ୍କୁ 6-1 ଓ 6-2 ପରାସ୍ତ କରିଥିଲେ। ବୁଲ୍ଗେରିଆର ଗ୍ରିଗୋର୍ ଦିମିତ୍ରୋ ଜର୍ମାନୀର ଆଲେକ୍ଜାଣ୍ଡର ଜେରେବଙ୍କୁ ପରାସ୍ତ କରିଥିଲେ। ପୁରୁଷ ଡବଲ୍ସରେ ଭାରତ ଅଷ୍ଟ୍ରେଲିଆ ଯୋଡ଼ି ରୋହନ ବୋପନ୍ନା ଓ ମାଥ୍ୟୁ ଏବ୍ଦେନ୍ ଆଜି ରାତିରେ ଆମେରିକାର ଅଷ୍ଟ୍ରିନ୍ କ୍ରାଜିସେକ୍ ଓ କ୍ରୋଏସିଆର ଇଭାନ୍ ଡୋଡେଇଙ୍କୁ ଫାଇନାଲ୍ରେ ଭେଟିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ, କୃଷି ବିଜ୍ଞାନୀ ଏମ୍ଏସ୍ ସ୍ୱାମୀନାଥନ୍ ଓ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରିଛନ୍ତି। ଇଣ୍ଡିଆ ବ୍ଲକ୍ ଆସନ୍ତାକାଲି ନୂଆଦିଲ୍ଲୀର ରାମଲୀଳା ପଡ଼ିଆରେ ଗଣତନ୍ତ୍ର ମଞ୍ଚ ର୍ୟାଲିର ଆୟୋଜନ କରିଛି। ସମ୍ବାଦ ଶେଷ ହେଲା।